ପରମ ଗୀତ ଅଧ୍ୟାୟ ସାତ ହେ ରାଜକନ୍ୟେ, ପାଦୁକାରେ ତୁମ୍ଭ ଚରଣ କିପରି ସୁନ୍ଦର! ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ। ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷରସ ଅଭାବ ନଥିବା ବର୍ତ୍ତୁଳ ତାଟିଆ ତୁଲ୍ୟ। ତୁମ୍ଭର ଉଦର କଇଁଫୁଲ ମଣ୍ଡିତ ଗହମ ରାଶି ତୁଲ୍ୟ। ତୁମ୍ଭର ସ୍ତନଯୁଗଳ ହରିଣୀର ଜାଆଁଳ ଛୁଆ ତୁଲ୍ୟ। ତୁମ୍ଭର ଗଳଦେଶ ଗଜଦନ୍ତମୟ ଦୁର୍ଗ ସଦୃଶ। ତୁମ୍ଭ ନେତ୍ରଯୁଗଳ ବେତ୍ରବିମ୍ ନଗର ଦ୍ୱାର ନିକଟସ୍ଥ ହିସ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମେଶକ ସମ୍ମୁଖସ୍ଥ ଲିବାନନର ଦୁର୍ଗତୁଲ୍ୟ। ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ୟ। ତହିଁର ବେଣୀ ପାର୍ଶ୍ୱରେ ରାଜା ବନ୍ଦୀ ରୂପେ ଧୃତ ଅଟନ୍ତି। ହେ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କିପରି ସୁନ୍ଦରୀ ଓ ମନୋହରିଣୀ! ତୁମ୍ଭ ଶରୀରର ଦୀର୍ଘତା ଖର୍ଜୁର ବୃକ୍ଷତୁଲ୍ୟ ଓ ତୁମ୍ଭ ସ୍ତନ ଦ୍ରାକ୍ଷଫଳର ପେଣ୍ଡାତୁଲ୍ୟ। ମୁଁ କହିଲି, ମୁଁ ଖର୍ଜୁର ବୃକ୍ଷ ଆରୋହଣ କରିବି, ମୁଁ ତହିଁର ବାହୁଙ୍ଗା ଧରିବି। ତୁମ୍ଭ ସ୍ତନ ଦ୍ରାକ୍ଷଫଳର ପେଣ୍ଡାତୁଲ୍ୟ ହେଉ, ପୁଣି ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ। ତୁମ୍ଭର ମୁଖ ସର୍ବୋତ୍ତମ ଦ୍ରାକ୍ଷରସ ତୁଲ୍ୟ, ତାହା ମୋ ପ୍ରିୟତମଙ୍କ ଗଳଦେଶରେ ଚିକ୍କଣ ଗଳିଯାଏ, ପୁଣି ତାହାଙ୍କ ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ଚାଲିଯାଏ। ମୁଁ ଆପଣା ପ୍ରିୟତମଙ୍କର ଓ ତାଙ୍କର ବାସନା ମୋ ପ୍ରତି ଅଛି। କନ୍ୟାର ପ୍ରେମ ପ୍ରଦାନ। ଆସ ମୋ ପ୍ରିୟତମ, ଆମ୍ଭେମାନେ କ୍ଷେତ୍ରକୁ ଯାଉ, ଆମ୍ଭେମାନେ ପଲିଗ୍ରାମରେ କାଳକ୍ଷେପଣ କରୁ, ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ, ଦ୍ରାକ୍ଷାଲତ ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ ତାହା ଦେଖୁ। ସେଠାରେ ମୁଁ ତୁମ୍ଭକୁ ଆପଣା ପ୍ରେମ ପ୍ରଦାନ କରିବି। ଦୁଦାଫୁଲ ସୁବାସ ଦେଉଅଛି, ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ନୂତନ ଓ ପୁରାତନ ଫଳ ଅଛି। ପ୍ରିୟତମଙ୍କ ପ୍ରତି ବ୍ୟାକୁଳତା, ହେ ମୋହର ପ୍ରିୟତମ, ତାହା ସବୁ ମୁଁ ତୁମ୍ଭ ପାଇଁ ରଖିଅଛି।